ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଯୀଶୁ ପ୍ରେମ ଗଭୀରତା କିଏ ବା ମାପିଛି, ସେ ନାମ ଯେ ଭାବ ଅଛି କିଏ ବା ଜାଣିଛି। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ଭରସା ଯେ ମୋର ସେଇ ନାମ ରେ, ସେଇ ପ୍ରେମ ପାଇଛି ମୁଁ ପାଇଛି ଯୀଶୁ ପ୍ରେମ। ଗାଉଛି ମୁଁ ଗାଉଛି ଯୀଶୁ ନାମ, ପାଇଛି ମୁଁ ପାଇଛି ଯୀଶୁ ପ୍ରେମ। ଗାଉଛି ମୁଁ ଗାଉଛି ଯୀଶୁ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ଅନୁପମ ସେଇ ପ୍ରେମ, ପ୍ରିୟତମ ସେଇ ନାମ। ବିଭୋର କରିଛି ମୋତେ ସେଇ ନାମ ରେ, ସେଇ ପ୍ରେମ ପାଇଛି ମୁଁ ପାଇଛି ଯୀଶୁ ପ୍ରେମ। ଗାଉଛି ମୁଁ ଗାଉଛି ଯୀଶୁ ନାମ।
ପ୍ରିୟ ଶ୍ରୋତା, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ପତ୍ର ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ, ତାହା ବୋଧେ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ। ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ଆଉ ଯଦି ଏହି କିଛିଦିନ ମଧ୍ୟରେ ଆପଣ କିଛି ନୂତନ ଅନୁଭୂତି ମଧ୍ୟ ଦେଇ ଗତି କରିଥାନ୍ତି, ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ, ପ୍ରତ୍ୟେକ ଶ୍ରୋତାମାନଙ୍କୁ ତୁମେ ଆଶୀର୍ବାଦ କର। ହଁ ପ୍ରଭୁ, ଆଜି ମଧ୍ୟ ଯେଉଁମାନେ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି ପ୍ରଭୁ, ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହାନ୍ତି ପ୍ରଭୁ, ତୁମେ ସେମାନଙ୍କୁ ସମସ୍ୟାରୁ ଉଦ୍ଧାର କର। ଯେଉଁମାନେ ଆତ୍ମିକ ଜୀବନରେ ତୃଷିତ ପ୍ରଭୁ, ତୁମେ ସେମାନଙ୍କର ଆତ୍ମିକ ତୃଷା ମୋଚନ କର। ଆମ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ତୁମର ଇଚ୍ଛା, ତୁମର ଅଭିମତ ତୁମେ ଆମ ପ୍ରତ୍ୟେକଙ୍କ ଜୀବନରେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 8 ପର୍ବର 6 ପଦରୁ ଆରମ୍ଭ କରି 36 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଯୁବା ମନୁଷ୍ୟକୁ ସେହି ବିନାଶର ପଥରୁ ରକ୍ଷା ପାଇବା ନିମନ୍ତେ ଯେଉଁ ଡାକରା ଦିଆଯାଏ, ସେହି ଡାକରା ମଧ୍ୟ ଦେଇ ଆମମାନେ ଅନେକ ବିଷୟ ଶିକ୍ଷା କରିଥିଲୁ। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଆଠ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି, ମୋ ଅଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି। ବାସ୍ତବରେ ଆମେ ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ଏକ ଚମତ୍କାର ଛବି ଏଠାରେ ପାଉଅଛୁ। ଈଶ୍ୱରଙ୍କ ବାକ୍ୟ ହେଉଛି ଉତ୍କୃଷ୍ଟ ବିଷୟ, ଆଉ ଏହା ଶିକ୍ଷା ଦିଏ ଓ ଯଥାର୍ଥ କଥା କହେ। ଆଜି କିନ୍ତୁ ଅନେକ କହନ୍ତି, ଟେଲିଭିଜନ ଦେଖିଲେ ଆମକୁ ଅନେକ ଶିକ୍ଷା ମିଳୁଛି, ସିନେମା ଦେଖିଲେ ଆମକୁ ଅନେକ ଶିକ୍ଷା ମିଳୁଛି, ବିଭିନ୍ନ ପ୍ରକାର ପୁସ୍ତକ ପୁସ୍ତିକା ଅଧ୍ୟୟନ କରିବା ଦ୍ୱାରା ଆମମାନଙ୍କୁ ଅନେକ ଶିକ୍ଷା ମିଳୁଛି, ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ ପଦେ ହେଲେ କହିପାରନ୍ତି ନାହିଁ କି ଜାଣନ୍ତି ନାହିଁ। ସେମାନେ ଈଶ୍ୱରଙ୍କ ବାକ୍ୟରେ ନିହିତ ହୋଇ ରହିଥିବା ଶିକ୍ଷାକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, କାରଣ ସେହିସବୁକୁ ପାଳନ କରିବା ଅତି କଷ୍ଟକର। ପ୍ରିୟ ବନ୍ଧୁ, ଏହାଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ଥାଇପାରେ? ଏହି ଜଗତର ଜାଗତିକ ଜ୍ଞାନ କି ରକ୍ଷା କରିପାରେ ନାହିଁ, ମାତ୍ର ସେହି ଆତ୍ମିକ ଜ୍ଞାନ ଯାହାକି ଈଶ୍ୱରଙ୍କ ବାକ୍ୟରୂପକ ମୂଳଦୁଆ ଉପରେ ପ୍ରତିଷ୍ଠିତ ଓ ଖ୍ରୀଷ୍ଟ ତହିଁର କୋଣର ପ୍ରଧାନ ପ୍ରସ୍ତର, ସେହି ଜ୍ଞାନ ହିଁ ଆମମାନଙ୍କୁ ବାସ୍ତବରେ ଉଦ୍ଧାର କରିପାରିବ, ଓ ତାହା ହିଁ ବାସ୍ତବ ଜ୍ଞାନ। ମନୁଷ୍ୟ ଯଦି ନିଜର ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନି ନ ପାରିଲା ଓ ନିଜର ଦୁର୍ବଳତାକୁ ଜାଣି ନ ପାରିଲା, ତାହେଲେ ତାହାଠାରୁ ଭଳି ମୂର୍ଖ ଏହି ଜଗତରେ କେହି ନାହିଁ, କାରଣ ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତାର ସମାନ। ପ୍ରିୟ ବନ୍ଧୁ, ଆପଣ ଜଗତର ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିବା ନିମନ୍ତେ ବା ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ନିଜକୁ ନତ୍ରନମ୍ର କରି ସରଳ ବିଶ୍ୱାସରେ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରି ସେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତୁ, ତାହେଲେ ସେ ଆପଣଙ୍କ ହୃଦୟ ମଧ୍ୟକୁ ସେହି ପବିତ୍ର ଆତ୍ମାଙ୍କୁ ପଠାଇ ଆପଣଙ୍କ ହୃଦୟରେ କଥା କହିବେ, ଓ ସେହି ଆତ୍ମା ଆପଣଙ୍କୁ ସେହି ଜ୍ଞାନଜନକ ଆତ୍ମା ଦେବେ, ଯଦ୍ୱାରା ଆପଣ ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। ଆଠ ପର୍ବର ସାତ ଓ ଆଠ ପଦରେ ଏହିପରି ଲେଖା ଅଛି, ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋ ଅଷ୍ଠାଧରର ଘୃଣାର ବିଷୟ, ମୋ ମୁଖର ସମସ୍ତ କଥା ଧର୍ମମୟ, ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ। ଅନେକ ଲୋକ ବାଇବେଲ ମଧ୍ୟରେ ତ୍ରୁଟି ବା ସମସ୍ୟା ଅଛି ବୋଲି କଥାବାର୍ତ୍ତା କରନ୍ତି, କାରଣ ସେମାନେ ନିଜ ଜ୍ଞାନରେ ତାହାକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତି ଓ ନିଜକୁ ସୁହାଇବା ଭଳି ତହିଁର ଭାବାର୍ଥ କରନ୍ତି, ମାତ୍ର ସମସ୍ୟାଟି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ନାହିଁ, ମାତ୍ର ମନୁଷ୍ୟର ଅନ୍ତର ମଧ୍ୟରେ। କାରଣ ମନୁଷ୍ୟ ନିଜର ଦୁର୍ବଳତାକୁ ମାନିନେବା ନିମନ୍ତେ ବା ଛାଡ଼ିବା ନିମନ୍ତେ ପ୍ରସ୍ତୁତ ନୁହେଁ, କିମ୍ବା ମନୁଷ୍ୟ ନିଜକୁ ନିର୍ବୋଧ ବୋଲି ମାନିନେବାକୁ ପ୍ରସ୍ତୁତ ନୁହେଁ, ସେ ନିଜକୁ ଅତି ଜ୍ଞାନୀ ବୋଲି ବିବେଚନା କରେ ଓ ସେ ଯାହା ଚିନ୍ତା କରେ ଓ କାର୍ଯ୍ୟ କରେ ତାହା ଠିକ୍ ବୋଲି ବିଚାର କରେ। ମାତ୍ର ଈଶ୍ୱର କହନ୍ତି, ସେହି ଜ୍ଞାନର ବାକ୍ୟରେ କୌଣସି ବକ୍ର କି ଜଟିଳତା ବା କୁଟିଳତା ନାହିଁ, ତାହା ସତ୍ୟ ଓ ଧର୍ମମୟ। ଆଠ ପର୍ବର ନଅ ପଦରେ ଲେଖା ଅଛି, ଯେ ତାହା ବୁଝେ ତାହା ପ୍ରତି ସେସବୁ ସ୍ପଷ୍ଟ, ପୁଣି ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟଏ। ଆପଣ ଦେଖନ୍ତୁ, ଏହା ଯଦି ପ୍ରକୃତ ଜ୍ଞାନ ତାହେଲେ ଏହା ସରଳ ହେବାକୁ ଯାଉଅଛି, ଓ ଏହା ସରଳ ମନା ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିବ। ଈଶ୍ୱରଙ୍କ ନାମର ଧନ୍ୟବାଦ ହେଉ ଯେ ସେ ସୁସମାଚାରକୁ କେବଳ ସେହି ଲୋକମାନଙ୍କ ମଧ୍ୟରେ ସୀମିତ କରି ରଖିନାହାନ୍ତି ଯେଉଁମାନଙ୍କର ଉଚ୍ଚ ଦୃଷ୍ଟିକୋଣ ରହିଅଛି ବା ଚିନ୍ତାଧାରା ରହିଅଛି। ଯଦି ସେ ତାହା କରିଥାନ୍ତେ, ତାହେଲେ ଅନେକ ଲୋକ ପରିତାଣରୁ ବାଦ୍ ପଡ଼ିଯାଇଥାନ୍ତେ। ମାତ୍ର ଏହି ସୁସମାଚାର ସରଳ ହୃଦୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ, ଯେଉଁମାନେ କି ତହିଁର ଭାବକୁ ବୁଝିପାରନ୍ତି। ଏହା ପ୍ରକୃତରେ ଏକ ସରଳ ତଥା ସ୍ପଷ୍ଟ ସୁସମାଚାର। ଅନେକ ସମୟରେ ଆମେ ଅନେକ ବିଷୟ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଅତି ସହଜରେ ବୁଝିପାରିନଥାଉ, କିମ୍ବା ବକ୍ତା ମହାଶୟ ବା ବାଇବଲ ଶିକ୍ଷକମାନେ ଯାହାସବୁ ଶିକ୍ଷା ଦେଇଥାନ୍ତି ତାହା ଆମମାନଙ୍କର ହୃଦୟକୁ ଭେଦ କରିନଥାଏ, ଅଥବା ଆମମାନେ ଭଲଭାବେ ବୁଝିପାରିନଥାଉ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭୁଲ ଈଶ୍ୱରଙ୍କ ବାକ୍ୟରେ, ମାତ୍ର ଭୁଲ ରହିଛି ଆମମାନଙ୍କ ହୃଦୟରେ। ଆପଣ ଦେଖନ୍ତୁ, ଏକ ପୁଷ୍କରିଣୀର ଜଳ ଯେତେବେଳେ ପରିଷ୍କାର ଥାଏ ସେତେବେଳେ ଆପଣ ସେହି ପୁଷ୍କରିଣୀର ନିମ୍ନ ଭାଗକୁ ମଧ୍ୟ ଦେଖିପାରନ୍ତି, ଯଦି ବା ତାହା ଅତ୍ୟନ୍ତ ଗଭୀର ଥାଏ। କିନ୍ତୁ ପାଣି ଯେତେବେଳେ ଗୋଳିଆ ଥାଏ ସେତେବେଳେ ଏପରିକି ଆପଣ ରାସ୍ତାର ମଝିରେ ଖୁରା ଚିହ୍ନ କିମ୍ବା ପାଦ ଚିହ୍ନକୁ ମଧ୍ୟ ଦେଖିପାରିବେ ନାହିଁ। କେତେକ ଲୋକ ଗଭୀର ନୁହନ୍ତି, ସେମାନେ ଗୋଳିଆ ଅଟନ୍ତି। ତାହା ହେଉଛି ମନୁଷ୍ୟର ସମସ୍ୟା। ପ୍ରିୟ ବନ୍ଧୁ, ଆପଣ ବାଇବେଲ ମଧ୍ୟରୁ ଯାହା ଅଧ୍ୟୟନ କରନ୍ତି ଯଦି ତାହା ବୁଝିବା ନିମନ୍ତେ ଆପଣଙ୍କର କିଛି ମାନସିକ ସମସ୍ୟା ଅଛି ବୋଲି ଭାବୁଥାନ୍ତି ତାହେଲେ ମୁଁ ଆପଣଙ୍କୁ ଅତି ଖୋଲାଖୋଲି ଭାବେ କହେ ଯେ ସମସ୍ୟାଟି ବାଇବେଲ ସହିତ ନୁହେଁ ମାତ୍ର ଆପଣଙ୍କ ସହିତ ଏଠାରେ ମୁଁ ଆପଣଙ୍କ ନିକଟରେ ନୂତନ ନିୟମର ଦ୍ୱିତୀୟ କରନ୍ଥୀୟ ତିନି ପର୍ବର 13 ଓ 14 ପଦ ଦୁଇଟିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ ଯାହାକୁ କି ମୁଁ ଅତି ଗଭୀର ବିଷୟ ବୋଲି ଭାବେ ଯଦିଓ ଏହା ଅତି ସରଳ ବିଷୟ ଏଠାରେ ଏହିପରି ଲେଖା ଅଛି ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି ସେଥିପାଇଁ ମୋସା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଉଥିଲେ ଆମ୍ଭେମାନେ ସେ ପ୍ରକାର କରୁନାହୁଁ କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି ଏହା ପ୍ରକାଶ ପାଉନାହିଁ ଆପଣ ଭାବୁଥାଇପାରନ୍ତି ଯଦି ସେମାନଙ୍କର ମନ ଆବରଣରେ ଆଚ୍ଛାଦିତ ହୋଇଥିବା ହେତୁ ସେମାନେ ବୁଝିପାରନ୍ତି ନାହିଁ ତାହେଲେ ସେମାନେ ସେଥିନିମନ୍ତେ ଦାୟୀ ନୁହନ୍ତି ଆଉ ଆଜି ଅନେକ ଲୋକ ଏହି ବିଷୟକୁ ମନ ମଧ୍ୟରେ ରଖି ଦାବି କରି କହନ୍ତି ଯେ ସେମାନେ ପବିତ୍ର ବାଇବଲକୁ ବୁଝିବା ନିମନ୍ତେ ସମର୍ଥ ନୁହନ୍ତି କାରଣ ସେମାନଙ୍କ ମନ ଆବରଣରେ ଆଚ୍ଛାଦିତ କିନ୍ତୁ ଏହାର ପରବର୍ତ୍ତୀ ପଦଟିକୁ ଲକ୍ଷ୍ୟ କରନ୍ତୁ କାରଣ ଦ୍ୱିତୀୟ କରନ୍ଥୀୟ ତିନି ପର୍ବର 15 ଓ 16 ପଦରେ ଏହିପରି ଲେଖା ଅଛି ମାତ୍ର ଆଜି ପର୍ଯ୍ୟନ୍ତ ମୋସାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ ତେବେ ସେହି ଶବ୍ଦଟି କେଉଁ ବିଷୟକୁ ବୁଝାଏ ଯେତେବେଳେ ଏହା କହେ କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ ତେବେ ସେହି ଆବରଣ କେଉଁଠାରୁ ଅପସାରିତ ହୁଏ ତାହା ହୃଦୟରୁ ଅପସାରିତ ହୁଏ ଏହା କହେ ଯେ ଯେତେବେଳେ ହୃଦୟ ପ୍ରଭୁଙ୍କ ପ୍ରତି ଫେରିବ ସେତେବେଳେ ସେହି ଆବରଣ ଅପସରିଯିବ ଆପଣ ଦେଖନ୍ତୁ ସମସ୍ୟାଟି ମସ୍ତିଷ୍କର ସମସ୍ୟା ନୁହେଁ ଏହା ହେଉଛି ହୃଦୟର ସମସ୍ୟା ମାତ୍ର ମନୁଷ୍ୟ ନିଜ ହୃଦୟରେ ପାପକୁ ସାଇତି ରଖିବା ଦ୍ୱାରା ସୁଷମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରେ ନା ସେ ଶକ୍ତଗ୍ରୀବ ହୋଇଯାଏ କାରଣ ସେ ତାହା ନିଜ ହୃଦୟ ମଧ୍ୟରୁ ପରିତ୍ୟାଗ କରିବାକୁ ଇଚ୍ଛା କରେ ନା ସେ ନିଜର ହୃଦୟ ଓ ମନକୁ ନତ କରିବାକୁ ଇଚ୍ଛା କରେ ନା ଓ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ନିମନ୍ତେ ଇଚ୍ଛା କରେ ନା ତାହିଁ ହେଉଛି ପ୍ରକୃତ ସମସ୍ୟା ମାତ୍ର ଯେତେବେଳେ ମନୁଷ୍ୟର ହୃଦୟରେ ପରିବର୍ତ୍ତନ ଦେଖାଯାଏ ସେତେବେଳେ ସେ ଏହି ସୁଷମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ କାରଣ ସୁଷମାଚାର ମନୁଷ୍ୟର ଚିନ୍ତାଧାରା ବା ଦୃଷ୍ଟିକୋଣରୁ ନେଇ ପ୍ରକାଶ କରାଯାଏ ନାହିଁ ମାତ୍ର ଈଶ୍ୱରଙ୍କ ଦୃଷ୍ଟିକୋଣରୁ ତେଣୁ ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ଆଡ଼କୁ ନିଜର ହୃଦୟ ରୂପକ ଦ୍ୱାରକୁ ଉନ୍ମୁକ୍ତ କରେ ସେତେବେଳେ ସେ ଈଶ୍ୱରଙ୍କ ଆତ୍ମାଙ୍କ ସହାୟତା ଦ୍ୱାରା ସେହି ସୁଷମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ ଅନ୍ୟ ଅର୍ଥରେ କହିବାକୁ ଗଲେ ସୁଷମାଚାର କେବଳ ସରଳ ହୃଦୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ସ୍ୱଷ୍ଟ ତଥା ସରଳ ହୋଇଥାଏ ତେଣୁକରି ଯେପର୍ଯ୍ୟନ୍ତ ଆମମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ସରଳ ତଥା ସ୍ୱଷ୍ଟ ନୁହେଁ ବା ସ୍ୱଚ୍ଛ ନୁହେଁ ସେପର୍ଯ୍ୟନ୍ତ ଆମେ ସୁଷମାଚାରର ପ୍ରତିରୋଧ କରିଥାଉ ଓ ଯଦ୍ୱାରା ଆମେ ତହିଁର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିନଥାଉ ଏହା ସୁଷମାଚାରର ବା ଈଶ୍ୱରଙ୍କ ବାକ୍ୟର ସମସ୍ୟା ନୁହେଁ ମାତ୍ର ଆମମାନଙ୍କ ହୃଦୟର ସମସ୍ୟା ଆମେ ପାପକୁ ନିଜ ହୃଦୟ ମଧ୍ୟରେ ସାଇତି ରଖି ସୁଷମାଚାରକୁ ଅଗ୍ରାହ୍ୟ କରିଥାଉ ତେଣୁକରି ଆମେ ତାହାକୁ ହୃଦୟ ମଧ୍ୟରେ ଗ୍ରହଣ କରିପାରିନଥାଉ କିମ୍ବା ତହିଁର ଭାବକୁ ବୁଝିପାରିନଥାଉ ମାତ୍ର ଈଶ୍ୱରଙ୍କ ବାକ୍ୟ ଅତି ସ୍ୱଷ୍ଟ ଓ ସରଳ କିନ୍ତୁ ମନୁଷ୍ୟର ହୃଦୟ ଓ ମନ ଅତି କୁଟିଳ ଓ ବକ୍ର 8 ପର୍ବର 10 ଓ 11 ପଦରେ ଏହିପରି ଲେଖା ଅଛି ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟ ବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହଇ ଯେତେବେଳେ ଆପଣ ଓ ମୁଁ ଆମେ ଏହି ଜଗତର ସମସ୍ତ ବିଷୟକୁ ଭଲ ଭାବେ ସମୀକ୍ଷା କରି ଓ ଜ୍ଞାନକୁ ମୁକ୍ତାଠାରୁ ଶ୍ରେଷ୍ଠ ମଣୁ ସେତେବେଳେ ଆମେ ଈଶ୍ୱରଙ୍କୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେଉ ସେଥିପାଇଁ ମାଥିବୁ 6 ପର୍ବର 33 ପଦରେ ଲେଖା ଅଛି ଯାହାକି ଯୀଶୁ ନିଜେ କହନ୍ତି କିନ୍ତୁ ତୁମେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ ତେବେ ସେହି ଜ୍ଞାନକୁ ଶ୍ରେଷ୍ଠ ମଣିବା ଅର୍ଥ ଖ୍ରୀଷ୍ଟଙ୍କୁ ଶ୍ରେଷ୍ଠ ମଣିବା ଓ ଖ୍ରୀଷ୍ଟଙ୍କୁ ଶ୍ରେଷ୍ଠ ମଣିବା ଅର୍ଥ ଈଶ୍ୱରଙ୍କୁ ଆମମାନଙ୍କ ଜୀବନରେ ପ୍ରଥମ ସ୍ଥାନ ଦେବା ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ପ୍ରାପ୍ତ ହୁଏ ସେ ସବୁକିଛି ପ୍ରାପ୍ତ ହୁଏ ଓ ତାହାଙ୍କ ସହିତ ଜଗତର କୌଣସି ବିଷୟବସ୍ତୁ ତୁଳନୀୟ ନୁହେଁ ସେ ସମସ୍ତଙ୍କ ଅପେକ୍ଷା ମହାନ୍ ଓ ସର୍ବୋଚ୍ଚ ତଥା ଶ୍ରେଷ୍ଠ, ସେ ମଧ୍ୟ ସମସ୍ତ ବିଷୟର ପୂର୍ଣ୍ଣତା, ଯିଏ ତାହାଙ୍କୁ ପାଇଅଛି ସେ ତାହାର ଜୀବନରେ ସବୁଠାରୁ ବହୁମୂଲ୍ୟ ବିଷୟ ପାଇଅଛି, ଅର୍ଥାତ୍ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ସେ ପରିତାଣ ପ୍ରାପ୍ତ ହୋଇଅଛି, ଯାହାକୁ କି କୌଣସି ଅର୍ଥ ଦେଇ କିଣି ହୁଏ ନା କି ବିକି ହୁଏ ନା। ଆପଣ ମୁକ୍ତା ବା ସୁବର୍ଣ୍ଣକୁ ଅର୍ଥ ଦେଇ ବା ମୂଲ୍ୟ ଦେଇ କିଣିପାରିବେ, ମାତ୍ର ପରିତାଣ କିମ୍ବା ଅନନ୍ତ ଜୀବନକୁ ଅର୍ଥ ବିନିମୟରେ ପ୍ରାପ୍ତ ହୋଇପାରିବେ ନାହିଁ। ଏହା କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରାପ୍ତ ହୋଇଥାଏ, କାରଣ ଖ୍ରୀଷ୍ଟ ତାହା ନିମନ୍ତେ ମୂଲ୍ୟ ସ୍ୱରୂପେ ତାଙ୍କର ବହୁମୂଲ୍ୟ ରକ୍ତ ଦେଇ ତାହାକୁ କ୍ରୟ କରିଅଛନ୍ତି। ବର୍ତ୍ତମାନ ଆମେ ଜ୍ଞାନର ବୈଶିଷ୍ଟ୍ୟତାକୁ ଲକ୍ଷ୍ୟ କରିବା ନିମନ୍ତେ ଯିବା। ଆଠ ପର୍ବର ବାର ପଦରେ ଏହିପରି ଲେଖା ଅଛି, ମୁଁ ପ୍ରଜ୍ଞା ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ। ଈଶ୍ୱରଙ୍କ ବାକ୍ୟ ସ୍ପଷ୍ଟ କରିଦେବା ପାଇଁ ଯାଉଅଛି ଯେ ଜ୍ଞାନ ଜଣେ ବ୍ୟକ୍ତି ବିଶେଷ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ। ଏହାପରେ ତେର ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା, ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ। ଏହା ବାସ୍ତବିକ ସତ୍ୟ ଓ ଏହା ଆଜି ମଧ୍ୟ ଏହି ଜଗତରେ ପରିଲକ୍ଷିତ ହୁଏ, ଯେଉଁ ଜଗତରେ କି ଆପଣ ମୁଁ ବସବାସ କରୁଅଛୁ। ଜ୍ଞାନ ଏହି ଜଗତରେ ପ୍ରକାଶିତ ହୋଇଅଛି, ଏହା ଈଶ୍ୱରଙ୍କର ଏକ ଗୁଣ ଯାହାକି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପ୍ରକାଶିତ ହୋଇଅଛି। ମନ୍ଦତା, ଅହଙ୍କାର, ଦାମ୍ଭିକତା, କୁପଥ ଓ କୁଟିଳମୁଖ ତାହାଙ୍କର ଘୃଣାର ବିଷୟ। ଯଦି ଆମେ ତାହାଙ୍କର ତାହେଲେ ଆମ୍ଭେମାନେ ସେହିସବୁକୁ ମଧ୍ୟ ଘୃଣା କରିବା। ଆଠ ପର୍ବର ଚଉଦରୁ ଉଣେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋଠାରେ ଥାଏ, ମୁଁ ହିଁ ସୁବିବେଚନା, ମୋଠାରେ ବଳ ଅଛି, ମୋ ଦ୍ୱାରା ରାଜାମାନେ ରାଜତ୍ୱ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି, ମୋ ଦ୍ୱାରା ଅଧିପତିମାନେ ଓ କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି, ଯେଉଁମାନେ ମୋତେ ପ୍ରେମ କରନ୍ତି ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋର ଅନ୍ୱେଷଣ କରନ୍ତି ସେମାନେ ମୋତେ ପାଇବେ, ମୋଠାରେ ଧନ ଓ ସମ୍ଭ୍ରମ ପୁଣି ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି, ମୋହର ଫଳ ସୁବର୍ଣ୍ଣ, ହଁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ, ପୁଣି ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ। ଏହା ଅନୁଭବ କରିବା କେତେ ଚମତ୍କାର ବିଷୟ ଯେ ଈଶ୍ୱର ଏହି ଜଗତର ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ କରନ୍ତି। ଏକ ଜାତି ଯେତେ ଈଶ୍ୱର ଛଡ଼ା ହେଉନା କାହିଁକି, ଈଶ୍ୱର ସେହି ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛନ୍ତି ଓ ତାହାଙ୍କର ଇଚ୍ଛା ସାଧିତ ହେଉଅଛି। ସେ ମନୁଷ୍ୟମାନଙ୍କ ରାଜ୍ୟରେ ଶାସନ କରନ୍ତି। ବାସ୍ତବରେ ଈଶ୍ୱର ସବୁର ଉପରେ କର୍ତ୍ତୃତ୍ୱ କରନ୍ତି ଓ ସେ ତାହାଙ୍କର ଇଚ୍ଛାନୁଯାୟୀ ସମସ୍ତ ବିଷୟ ସାଧନ କରିଥାନ୍ତି। ତାହାଙ୍କର ଇଚ୍ଛା ବିହୁନେ କୌଣସି ବିଷୟ ସାଧିତ ହୋଇନପାରେ। ଜ୍ଞାନୀ ରାଜା ସଲୋମନ ମଧ୍ୟ ଏହି ସମସ୍ତ ବିଷୟ ନିଜର ଜୀବନରେ ଶିକ୍ଷା କରିଥିଲେ। ସେ ଯେତେବେଳେ ଜ୍ଞାନ ମାଗିଲେ, ଈଶ୍ୱର ତାହାଙ୍କୁ କେବଳ ଜ୍ଞାନ ନୁହେଁ ମାତ୍ର ସମସ୍ତ ପ୍ରକାର ଧନ ଓ ଐଶ୍ୱର୍ଯ୍ୟରେ ତାହାଙ୍କୁ ବିଭୂଷିତ କଲେ। ସେହି ଈଶ୍ୱର ଆଜି ମଧ୍ୟ ଆମମାନଙ୍କୁ ଜ୍ଞାନ ଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି, ଯଦି ଆମେ ତାହାଙ୍କର ବାକ୍ୟକୁ ପ୍ରେମ କରୁ ଓ ସେହି ବାକ୍ୟକୁ ଭଲ ଭାବେ ଅଧ୍ୟୟନ କରି ତାହାକୁ ଗଭୀର ଭାବେ ଚିନ୍ତା କରୁ। କେବଳ ସେତିକି ନୁହେଁ, ସେ ଆମମାନଙ୍କୁ ସମସ୍ତ ଆତ୍ମିକ ଦାନରେ ମଧ୍ୟ ପରିପୂର୍ଣ୍ଣ କରାଇବେ। ଏହାପରେ କୋଡ଼ିଏ ଓ ଏକୋଇଶ ପଦରେ ଲେଖା ଅଛି, ମୁଁ ଧାର୍ମିକତାର ମାର୍ଗରେ ବିଚାରର ପଥ ମଧ୍ୟରେ ଗମନ କରେ, ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନଙ୍କୁ ସାର ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ। ଏହା ହିଁ ହେଉଛି ଈଶ୍ୱରଙ୍କର ଆଶୀର୍ବାଦ ଓ ପୂର୍ଣ୍ଣତା। ଆସନ୍ତୁ ଏହାପରେ ଖ୍ରୀଷ୍ଟଙ୍କଠାରେ ଜ୍ଞାନର ବ୍ୟକ୍ତିତ୍ୱ କିପରି ପ୍ରକାଶିତ ହୁଏ ତାହା ଲକ୍ଷ୍ୟ କରିବାକୁ ଯିବା। ଆଠ ପର୍ବର ବାଇଶ ପଦରେ ଲେଖା ଅଛି, ସଦାପ୍ରଭୁ ନିଜ ଗତିର ଆରମ୍ଭରେ ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। ଏହିଠାରୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟ କଥା କହୁଥିବାର ଆବିଷ୍କାର କରିବାକୁ ପାରିବା। ଏହି ଜ୍ଞାନ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ଏ ସେହି ଜ୍ଞାନ ଯାହାକି ବ୍ୟକ୍ତିବିଶେଷରେ ପରିଣତ ହୋଇଅଛି। ଏହାପରେ ଆଠ ପର୍ବର ତେଇଶ ପଦରେ ଲେଖା ଅଛି, ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। ଲେଖା ଅଛି, ଅନାଦିକାଳରୁ ମୁଁ ସ୍ଥାପିତ ଅଛି। ଏହାର ଅର୍ଥ ହେଉଛି ଅନାଦିକାଳରୁ ମୁଁ ଅଭିଷିକ୍ତ ହୋଇଅଛି। ଲେଖା ଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ, ଯାହାକି ଯୋହନ ଏକ ପର୍ବର ଏକ ଓ ଦୁଇ ପଦରେ ଲେଖା ଅଛି। ସେ ଅଦ୍ୱିତୀୟ ପୁତ୍ର ଥିଲେ, ଜୀବନର ଏକ ସ୍ୱଭାବ ଓ ସ୍ଥିତିରେ ଅଦ୍ୱିତୀୟ ଥିଲେ। ଅନନ୍ତ ମଧ୍ୟରେ ପଛକୁ ଫେରିଗଲେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସେ ଈଶ୍ୱର ଥିଲେ ଓ ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ସେ ଆଦ୍ୟରେ ଥିଲେ ଯାହାର କି କୌଣସି ଆରମ୍ଭ ନାହିଁ, କାରଣ ଆଦ୍ୟରେ ବାକ୍ୟ ଥିଲେ। ଆରମ୍ଭ ସମୟରେ ସେ ଅତୀତରେ ଥିଲେ। ସେ ହେଉଛନ୍ତି ଜଣେ ଓ କେବଳମାତ୍ର ଜଣେ ଯିଏକି ଏହା ଆମ୍ଭମାନଙ୍କୁ ସ୍ପଷ୍ଟ କରାଇପାରିବେ। ପ୍ରଭୁ ଯୀଶୁ କହିଲେ, ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି। ପୁଣି ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ, ଯାହାକି ମାଥିଉ ଏଗାର ପର୍ବର ସତେଇଶ ପଦରେ ଲେଖା ଅଛି। ତେଣୁକରି ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ଓ ପିତା ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିଥାଏ। ପ୍ରିୟ ବନ୍ଧୁ, ଆମମାନଙ୍କର ସମ୍ପର୍କ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ଓ ଏହା ଏକ ବିଶ୍ୱାସର ସମ୍ପର୍କ। ଜ୍ଞାନ ହେଉଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ। ଯୌନ ଲିଖିତ ସୁସମାଚାର ପ୍ରଥମ ପର୍ବର ପ୍ରଥମ ଓ ଦ୍ୱିତୀୟ ପଦରେ ଲେଖା ଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତେଣୁ ସେ ଆଦ୍ୟରୁ ଅଛନ୍ତି, ତାହାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ସେ ଏହି ଜଗତକୁ ଆସିଲେ ପିତାଙ୍କର ଅଭିମତକୁ ସଫଳ କରିବା ପାଇଁ। ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର ବୋଲି ପରିଚିତ ହେଲେ, ଯେହେତୁ ଈଶ୍ୱର ହେଉଛନ୍ତି ଅନନ୍ତ ଓ ସେ ମଧ୍ୟ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର ହିସାବରେ ଅନନ୍ତ। ସେ ହେଉଛନ୍ତି କେବଳମାତ୍ର ଜଣେ ଯିଏକି ପିତା ଈଶ୍ୱରଙ୍କୁ ଆମମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି। କେବଳ ଜଣେ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ସେହି ଖ୍ରୀଷ୍ଟଙ୍କଠାରେ ଆଶ୍ରୟ ନେଇଥାଏ ଓ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା କରିଥାଏ। ସେହି ପବିତ୍ର ଆତ୍ମା ଜଣେ ବ୍ୟକ୍ତିର ହୃଦୟରେ କାର୍ଯ୍ୟ ସାଧନ କରିବା ଦ୍ୱାରା ସେ ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ ସମର୍ଥ ହୋଇଥାଏ ଓ ସେ ସେହି ବାକ୍ୟ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସମର୍ଥ ହୋଇଥାଏ ଓ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କ ସହିତ ସମ୍ପର୍କ ତଥା ସହଭାଗିତା ସ୍ଥାପନ କରିଥାଏ, କାରଣ ସେହି ଜ୍ଞାନ ହେଉଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ। ଏହାପରେ ଆଠ ପର୍ବର ଚବିଶରୁ ଅଣତିରିଶ ପଦ ମଧ୍ୟରେ ଆମେ ତାହା ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଯୌହନ ଲିଖିତ ସୁସମାଚାର ପ୍ରଥମ ପର୍ବର ତିନି ପଦରେ ଲେଖା ଅଛି, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଲେଖା ଅଛି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, ଏହାର ଅର୍ଥ ହେଉଛି ଏହି ପୃଥିବୀ ହେଉଛି ଗୋଲାକାର। ଆପଣ ମୁଁ ଆମେ ଯେଉଁ ପୃଥିବୀରେ ବସବାସ କରୁଅଛୁ ତାହା ଗୋଲାକାର ଓ ଆମମାନେ ନକ୍ଷତ୍ର ମଣ୍ଡଳରେ ଚତୁଃପାର୍ଶ୍ୱରେ ଘୁରି ବୁଲୁଅଛୁ। ଏହି ସମସ୍ତ ଏକ ଚକ୍ରାକାର ସୀମା ମଧ୍ୟରେ ଆବଦ୍ଧ ଓ ଏହି ସମସ୍ତ ଚକ୍ରାକାର ଚତୁଃପାର୍ଶ୍ୱରେ ଘୁରି ବୁଲୁଅଛନ୍ତି। ଦେଖନ୍ତୁ, ସେ ମଧ୍ୟ ସମୁଦ୍ରର ସୀମା ନିରୂପଣ କଲେ ଓ ସେହି ସମୁଦ୍ର ତାହାଙ୍କର ଆଦେଶକୁ ଲଙ୍ଘନ କରିପାରେ ନାହିଁ। ଆପଣ କେବେ ସମୁଦ୍ର କୂଳରେ ଠିଆ ହୋଇଛନ୍ତି ଓ ସେହି ଜଳ କାହିଁକି ସୀମା ଲଙ୍ଘନ କରିପାରୁନାହିଁ ତାହା ଭାବି ଆଶ୍ଚର୍ଯ୍ୟ ହୋଇଅଛନ୍ତି କି? ଏହା କାହିଁକି ଯେଉଁଠାରେ ଅଛି କେବଳ ସେହିଠାରେ ହିଁ ରହିଥାଏ? କାରଣ ଈଶ୍ୱରଙ୍କ ବାକ୍ୟ କହେ, ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ ନ କରିପାରେ ଏଥିପାଇଁ ସେ ସମୁଦ୍ରର ସୀମା ନିରୂପଣ କଲେ। ଈଶ୍ୱର ଏକ ନିୟମ ପ୍ରସ୍ତୁତ କଲେ ଯାହାକି ସମୁଦ୍ରକୁ ତାହାର ନିଜ ସ୍ଥାନରେ ହିଁ ରଖେ, ତାହାକୁ ସୀମା ଲଙ୍ଘନ କରିବାକୁ ଦିଏ ନା। ଏହାପରେ ଆଠ ପର୍ବର ତିରିଶରୁ ଏକତିରିଶ ପଦରେ ଆମେ ଦେଖୁ ଯେ ପ୍ରଭୁ ଯୀଶୁଙ୍କ ବିନା କୌଣସି ବିଷୟ ନିର୍ମିତ ହୋଇନଥିଲା, ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା। ସେ ସମସ୍ତ ସୃଷ୍ଟିର ପ୍ରଥମଜାତ, ସେ ସମସ୍ତଙ୍କ ଉପରେ ଶ୍ରେଷ୍ଠ। କାହିଁକି? ଯେହେତୁ ତାହାଙ୍କ ଦ୍ୱାରା ପିତା ଈଶ୍ୱର ସମସ୍ତ ବିଷୟକୁ ସ୍ଥିତିବାନରେ ପରିଣତ କରାଇଲେ, ଯେହେତୁ ସେ ହେଉଛନ୍ତି ଅସୃଷ୍ଟ ଈଶ୍ୱର ଓ ସେ ତାହାଙ୍କ ସମ୍ମୁଖରେ ସଦାସର୍ବଦା ଆନନ୍ଦ କରୁଥିଲେ, ଆଉ ସେହି ଆନନ୍ଦ ଉଲ୍ଲାସ ଆଜି ତାହାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କ ନିକଟକୁ ଆସିଅଛି। ଏହାପରେ ଆଠ ପର୍ବର ବତିଶରୁ ଛତିଶ ପଦ ମଧ୍ୟରେ ଆମେ ଦେଖୁ ଯେ ସେହି ଜ୍ଞାନ ହେଉଛନ୍ତି ଖ୍ରୀଷ୍ଟ ଓ ଆମେ ତାହାଙ୍କୁ ପ୍ରେମ କରିବା ଉଚିତ। ଯେ ତାହାଙ୍କୁ ପାଏ ସେ ଜୀବନ ପାଏ, ଅର୍ଥାତ୍ ଯେ ଖ୍ରୀଷ୍ଟଙ୍କୁ ପ୍ରାପ୍ତ ହୋଇଅଛି ସେ ଜୀବନ ପ୍ରାପ୍ତ ହୋଇଅଛି। ଯଦି ଆମେ ସେହି ଜ୍ଞାନକୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରୁ ଓ ଘୃଣା କରୁ, ତାହେଲେ ଆମେ ମୃତ୍ୟୁକୁ ପ୍ରେମ କରୁ, ଯାହାକି ଅନନ୍ତ ମୃତ୍ୟୁ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ ଯେ ଆମେ ଖ୍ରୀଷ୍ଟଙ୍କୁ ପ୍ରାପ୍ତ ହେବା ଦ୍ୱାରା ସମସ୍ତ କିଛି ପ୍ରାପ୍ତ ହୋଇଥାଉ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରକୃତରେ ଈଶ୍ୱରଙ୍କ ନିକଟରେ ଜ୍ଞାନୀ ବୋଲି ବିବେଚିତ ହେବାକୁ ଚାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କୁ ନିଜ ହୃଦୟରେ ଓ ତାହାଙ୍କ ବାକ୍ୟକୁ ନିଜ ହୃଦୟରେ ସ୍ଥାନ ଦିଅନ୍ତୁ। ତାହେଲେ ଆପଣ ନିଶ୍ଚିତ ଭାବରେ ପ୍ରଭୁଙ୍କର ସେହି ଆଶୀର୍ବାଦର ଅଧିକାରୀ ହୋଇପାରିବେ ଓ ପ୍ରଭୁଙ୍କର ସେହି ଅନୁଗ୍ରହର ଅଧିକାରୀ ହୋଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 75100
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 75100
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।
ଜୟ।